ମନ ଧାରଣା ପୃଷ୍ଟି ମୁଁ ସୀତାପୁର ବସ୍ତି ୱାର୍ଡ ନମ୍ବର 37 କହୁଛି। କହିବାର କଣ ପାଣି ବିଷୟରେ କିଛି କହିବାକୁ ଚାହୁଁଛି। ପାଣି ନିୟମିତ ଆସୁଛି କିନ୍ତୁ ଟିକେ ପାଣି କମ ସମୟ ଆସୁଛି, କିନ୍ତୁ ଦୁଇ ଟାଇମ ପାଣି ଆସୁଛି, କିନ୍ତୁ ଅଧିକ ସମୟ ଟିକେ ପାଣି ଦେଲେ ଆମେ ଟିକେ ଉପକୃତ ହେବୁ। ଆଉ ଏଇଟା ଖରାଦିନ ତ, ସେଥିପାଇଁ ଅଧିକ ସମୟ ପାଣି ଦେଲେ ଆମେ ଉପକୃତ ହେବୁ।